दशस्कंद एक श्लोक सत्तर पूर्णा पुलिंद्य मृगाय पदार्थनाग पूर्णा पुलिंद्य मृगाय पदार्थनाग श्री कुंकुमीना दरितार्थन मंडितेना
ଜାଗ କରନ୍ତି। ଏହି ଶ୍ଳୋକଟି ଶ୍ରୀ ପ୍ରଭୁପାଦ ଏପରି ଭାବରେ ବିଶ୍ଳେଷଣ କରିଛନ୍ତି, ସବରରମଣୀମାନେ ମଧ୍ୟ କୃଷ୍ଣଙ୍କ ପାଦସ୍ପର୍ଶରେ ରଞ୍ଜିତ ବୃନ୍ଦାବନର ରଜ ସେମାନଙ୍କ ମୁଖ ଏବଂ ସ୍ତନ ଯୁଗଳରେ ଲେପନ କରି ପରିତୃପ୍ତ ହେଉଥିଲେ। ସବରରମଣୀମାନଙ୍କ ସ୍ତନ ଯୁଗଳ ଅତ୍ୟନ୍ତ ସୁଦୃଢ଼ ଥିଲା ଏବଂ ସେମାନେ ଅତ୍ୟନ୍ତ କାମୁକ, କିନ୍ତୁ ସେମାନଙ୍କ ପ୍ରେମିକମାନେ ଯେତେବେଳେ ସେମାନଙ୍କ ସ୍ତନକୁ ସ୍ପର୍ଶ କରନ୍ତି ସେମାନେ ସେଠି ପରିତୃପ୍ତ ହୁଅନ୍ତି ନାହିଁ। ବନ ମଧ୍ୟରେ ପ୍ରବିଷ୍ଟ ହୋଇ ସେମାନେ ଦେଖିଲେ ଯେ କୃଷ୍ଣ ପରିଭ୍ରମଣ କରିବା ସମୟରେ ବୃନ୍ଦାବନର କିଛି ପତ୍ର, ତୃଣ ଓ ଗୁଳ୍ମ ଶ୍ରୀକୃଷ୍ଣଙ୍କ ପାଦସ୍ପର୍ଶରେ ରଙ୍ଗୀନ ହୋଇଯାଇଛି। ଗୋପୀମାନେ କୁମ୍ଭୀମ ଦ୍ୱାରା ରଞ୍ଜିତ ସେମାନଙ୍କ ପକ୍ଷରେ ଶ୍ରୀକୃଷ୍ଣ ପଦଯୋଗକୁ ଧାରଣ କରନ୍ତି। କୃଷ୍ଣ ଯେତେବେଳେ ବଳରାମ ଓ ତାଙ୍କ ଗୋପୀବାଳମାନଙ୍କ ସହିତ ବୃନ୍ଦାବନ ଅରଣ୍ୟରେ ବର୍ଣ୍ଣନା କରନ୍ତି, ସେତେବେଳେ ବୃନ୍ଦାବନ ଅରଣ୍ୟ ଭୂମିରେ ସେହି କୁମ୍କୁମ ପତିତ ହୁଏ। କାମାର୍ଥ ସବରୀମାନେ ଯେତେବେଳେ ବଂଶୀବାଦନ ରତ କୃଷ୍ଣଙ୍କୁ ଅବଲୋକନ କରନ୍ତି, ସେତେବେଳେ ଭୂମିରେ ପତିତ ସେହି କୁମ୍କୁମକୁ ଦେଖିବାକୁ ପାଉଥିଲେ ଏବଂ ସାଙ୍ଗେ ସାଙ୍ଗେ ତାକୁ ତୋଳି ନେଇ ସେମାନଙ୍କ ମୁଖ ଏବଂ ସ୍ଥାନରେ ଲେପନ କରୁଥିଲେ। ଏହିପରି ଭାବରେ ସେମାନେ ସମ୍ପୂର୍ଣ୍ଣ ରୂପେ ପରିତୃପ୍ତ ହେଉଥିଲେ। ଅଥଚ ସେମାନଙ୍କ ପ୍ରେମିକମାନେ ଯେତେବେଳେ ସେମାନଙ୍କ ସ୍ତନକୁ ସ୍ପର୍ଶ କରୁଥିଲେ ସେତେବେଳେ ସେମାନେ ସେଥିରେ ପରିତୃପ୍ତ ହେଉନଥିଲେ। କେହି ଯେତେବେଳେ କୃଷ୍ଣଭାବନ ସଂସ୍ପର୍ଶରେ ଆସନ୍ତି ସେତେବେଳେ ଜଡ଼କାମନା ଯୁକ୍ତ ତାଙ୍କର ସମସ୍ତ ବାସନା ତତ୍କ୍ଷଣାତ୍ ପରିତୃପ୍ତ ହୁଏ। ତେଣୁ ଇଏ ଯେଉଁ ଆଜି ଏ ଶ୍ଳୋକଟି ପାଠ କରାଯିବ ଇଏ ବହୁତ ଉନ୍ନତ ସ୍ତରର କଥା। ଯେଉଁମାନେ ଅତ୍ୟନ୍ତ ଉନ୍ନତ ସ୍ତରକୁ ଗଲେଣି ସେମାନେ ଏଇଟାକୁ ବୁଝିପାରିବେ। କାରଣ ବିଶ୍ୱନାଥ ଗୁପ୍ତାକୁ ତାଙ୍କ ପାଖରେ କହୁଛନ୍ତି ଇଏ ହେଉଛି ରାଧାରାଣୀଙ୍କର ମା ଭାବର ମାଧନାକ୍ଷ ଅନୁଭବର କଥା। ଏଇ ପ୍ରେମର ପ୍ରେମରୂପକ ଏଭରେଷ୍ଟର ସର୍ବୋଚ୍ଚ ଶୃଙ୍ଗ। ଆମେ ପ୍ରେମର ପାଦଦେଶକୁ ସ୍ପର୍ଶ କରିନାହୁଁ। ପ୍ରେମ କେଉଁଠି ଆସୁଛି? ଆଦୌ ଶ୍ରଦ୍ଧା, ତତେ ସାଧୁ ସଙ୍ଗ, ତତେ ଭଜନ କ୍ରିୟା, ଅଥବା ଅନର୍ଥ ନିବୃତ୍ତି ସାତ୍, ନିଷ୍ଠା, ରୁଚି, ଆସକ୍ତି, ଭାବତ୍ତ, ଏସବୁ ବିଭିନ୍ନ ସ୍ତର ରହିଛି। ଆମେମାନେ ଯେଉଁମାନେ ନୂତନ ବର୍ତ୍ତମାନ ଅଛନ୍ତୁ ଅଛୁ ଆମେ ଆମେ ଜଷ୍ଟ ଭଜନ କରୁଛେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଯେତିକି ଆମେ ଭଜନ କରିବା ସେତିକି ଆମର ଅନର୍ଥ ନିବୃତ୍ତି ହେବ। ଯେତିକି ବିଭିନ୍ନ ପ୍ରକାର ଅନର୍ଥ ରହିଛି, ତେଣୁ ଏଇ ଯେଉଁ ଅନର୍ଥ ଯେତିକି ନିବୃତ୍ତି ହେଉଥିବ ସେଇ ଅନୁସାରେ ଆମର ଏଇ ଭକ୍ତି ମାର୍ଗରେ ଅଗ୍ରସର ହେଉଥିବା। ପ୍ରଥମ ସ୍ତର ହେଉଛି ନିଷ୍ଠା, ତା ଉପରକୁ ଯିବା ରୁଚି, ତା ଉପରକୁ ଯିବା ଆସକ୍ତି, ତା ଉପରକୁ ଯିବା ଭାବସ୍ତର। ଆମେ ଶ୍ରବଣ କରୁଥିଲେ ଭାବସ୍ତରକୁ ଆସିଥିଲେ ଜଡ଼ଘର, ଭାବସ୍ତରରେ ତାଙ୍କର ଚକ୍ଷୁରୁ ରୋଦକ ନିର୍ଗତ ହେଉଥିଲା, ଠିକ୍ ଭାବରେ ପୂଜା କରିପାରୁନଥିଲେ, କ୍ରମ ଭଙ୍ଗ ହୋଇଯାଉଥିଲା। ତେଣୁ ସେ ଓଲଟା ଗାୟତ୍ରୀ ପାଠ କରୁଥିଲେ, ଆମେ ଯେଉଁ ଗାୟତ୍ରୀ ପାଠ କରୁଛେ ସେ ଓଲଟା ଗାୟତ୍ରୀ ପାଠ କରୁଥିଲେ, ସେ ଭାବସ୍ତରକୁ ଯାଇଥିଲେ। ତାର ଉର୍ଦ୍ଧସ୍ତର ହେଉଛି ପ୍ରେମ, ଏ ପ୍ରେମ ସ୍ତରରୁ ଆହୁରି ଉର୍ଦ୍ଧ ଗଲେ ଏସବୁ ଆସିବ ସ୍ତର, ଚୈତନ୍ୟତା ବର୍ଣ୍ଣନା କରାଯାଇଛି। ସ୍ନେହ, ମାନ, ପ୍ରଣୟ, ରାଗ, ଅନୁରାଗ, ଭାବ, ମହାଭାବ, ଜଗନ୍ନାଥ ଯେଉଁ ଦର୍ଶନ କରୁଛନ୍ତି ସେ ହେଉଛି ମହାଭାବ ପ୍ରକାଶ। ଭଗବାନ କୃଷ୍ଣଙ୍କର ମହାଭାବ ପ୍ରକାଶ ହେଉଛି ଏହି ଭାବର ସ୍ତର। ତେଣୁ ଏ ବହୁତ ଉନ୍ନତ ସ୍ତର, କିନ୍ତୁ ଆମେ ଗୁରୁ ବ୍ରହ୍ମଙ୍କ ପାଖରେ ପ୍ରାର୍ଥନା କରିବା, ଯାହାଫଳରେ କି ଆମେ ଯାହା ଆଚାର୍ଯ୍ୟମାନେ କହିଛନ୍ତି ସେଇ କଥା ଆଗକୁ ବର୍ଣ୍ଣନା କରିବା, ସେଇ କଥା ବୁଝିବାକୁ ପ୍ରାର୍ଥନା କରିବା ସମର୍ଥ ହେବା ପାଇଁ। ତେଣୁ ଏଇ ଗୋପୀମାନେ ଏ ଯେଉଁ ବେଣୁଗୀତ ଗାନ କରୁଛନ୍ତି ଇଏ ରାଧାରାଣୀଙ୍କର ଭାବ। ଏହି ଶ୍ଳୋକରେ କୁହାଯାଇଛି ରାଧାରାଣୀ ତାଙ୍କର ଦୈତା କିଏ, କୃଷ୍ଣଙ୍କର ଦୈତା କିଏ, ସେଇ ରାଧାରାଣୀ ଏବଂ ଅନ୍ୟ ଗୋପୀମାନେ ତାଙ୍କର ଦୈତା। ତାଙ୍କର ଦକ୍ଷ ଦେଶରେ ଯେଉଁ କୁମ୍କୁମ, ଏହି କୁମ୍କୁମ ପତିତ ହୋଇଛି। ଭାଗବତ ଆମେ କାଲି ପାଠ କରୁଥିଲେ ଗୋପୀଗୀତ ଅନ୍ତିମରେ ସେଟା ବର୍ଣ୍ଣନା କରାଯାଇଛି। ଯକ୍ତି ସୁଗା ଚରଣା ଗୃହ ଶନି ସୁଧୀତା ଶନି ପ୍ରିୟ ରିମୟୀ ତେଣା ଜଗତେ ନ ସେ ଆମେ ଚିନ୍ତା କରିପାରିବା ନାହିଁ। ଭଗବାନଙ୍କର ପାଦ ପଦ୍ମ ଏତେ କୋମଳ, ଯେତେ ସୁଜାତ ଚରଣ ପୂର୍ବ ସ୍ତନେଷୁ ଭୀତା, ଭଗବାନଙ୍କର ପାଦ ପଦ୍ମ ଏତେ କୋମଳ, ଗୋପୀମାନେ ଭୟ କରିଯାଆନ୍ତି। ସ୍ତନେଷୁ ତାଙ୍କର ସ୍ତନରେ ତାଙ୍କର ପାଦ ଦେଶକୁ ସ୍ଥାପନ କରନ୍ତି, ସେମାନେ ଭାବନ୍ତି ତାଙ୍କର ବକ୍ଷଟା ବହୁତ କଠିନ, ଭଗବାନଙ୍କର ପାଦ ପଦ୍ମକୁ ବହୁତ କଷ୍ଟ ଲାଗୁଛି, ଏଇଭଳି ଭାବରେ ଚିନ୍ତା କରନ୍ତି ସେମାନେ। ତେଣୁ ଏହିଭଳି ଭାବରେ ତାଙ୍କର ପକ୍ଷରେ ସେ ଥିବା ଯେଉଁ କୁଙ୍କୁମ ଇତ୍ୟାଦି ରହିଛି, ଭଗବାନ ପାଦ ପଦ୍ମ ଯେତେବେଳେ ଲାଗୁଛି, ଭଗବାନ ଯେତେବେଳେ ଭ୍ରମଣ କରୁଛନ୍ତି, ସେ ଭ୍ରମଣରେ ଭଗବାନ ପାଦ ପଦ୍ମରେ ଥିବା ଏହି ସେଇ କୁଙ୍କୁମ, ସେଇ କୁଙ୍କୁମ ସେଇ ତୃଣ ରାଗି ତୃଣ ମାନେ ତୃଣ ବା ଘାସ ଇତ୍ୟାଦି ଏଥିରେ ନିଶ୍ଚିତ ହେଉଛି ବା ସେଥିରେ ରହୁଛି। ତେଣୁ ଏଇ ଯେଉଁ ଭଗବାନଙ୍କ ପାଦ ପଦ୍ମ ରେଣୁ ଯେଉଁ ରହିଛନ୍ତି, ସେଇ ରେଣୁକୁ ପ୍ରାପ୍ତ ହେବା ପାଇଁ ଉଦ୍ଧବ ପ୍ରାର୍ଥନା କରିଥିଲେ। ଦଶମ ସ୍କନ୍ଧ 47 ଅଧ୍ୟାୟରେ ପ୍ରାର୍ଥନା କରିଥିଲେ ଉଦ୍ଧବ, ଭଗବାନ କେତେ ପ୍ରିୟ, ଭାଗବତ 41 ସ୍କନ୍ଧ 14 ଅଧ୍ୟାୟରେ ଭଗବାନ କହିଛନ୍ତି, ନ ତଥା ମେ ପ୍ରିୟତମ ଆତ୍ମଯୋନିର୍ନ ଶଙ୍କର ନ ସଂକର୍ଷଣ ନ ଶ୍ରୀ ନୈବାତ୍ମାନ୍ତ ଯଥା ଭଗବାନ। ଭଗବାନ କହୁଛନ୍ତି ମୋର ଏତେ କିଏ ପ୍ରିୟ ନୁହନ୍ତି ଉଦ୍ଧବ, ତମେ ଯେତେ ପ୍ରିୟ ନା ବ୍ରହ୍ମା କ'ଣ ଆପଣ ଏତେ ପ୍ରିୟ ନୁହନ୍ତି, ନା ନା ଆତ୍ମଧ୍ୱନି ବ୍ରହ୍ମା ମୋର ଏତେ ପ୍ରିୟ ନୁହଁ, ନା ଶଙ୍କର ନା ସେ ମଧ୍ୟ ଏତେ ମୋର ପ୍ରିୟ ନୁହଁ, ଆତ୍ମଧ୍ୱନି ନା ଶଙ୍କର ସଂକର୍ଷଣ ନା ସେ ମଧ୍ୟ ମୋର ଏତେ ପ୍ରିୟ ନୁହଁ ନା ସଂକର୍ଷଣ, ନା ଶ୍ରୀ ଲକ୍ଷ୍ମୀଦେବ ବିଷ୍ଣୁ ଆପଣଙ୍କ ପ୍ରିୟ ହେଇଥିବେ, ନା ନା ସେ ମଧ୍ୟ ମୋର ଏତେ ପ୍ରିୟ ନୁହନ୍ତି, ଏମିତି କ'ଣ କହିବି ଉଦ୍ଧବ, ମୋର ଆତ୍ମା ମଧ୍ୟ ମୋର ଏତେ ପ୍ରିୟ ନୁହଁ ଯେତେ ତମେ, ଯେଭଳି ତମେ। 41 ସ୍କନ୍ଧ 14 ଅଧ୍ୟାୟରେ ପ୍ରସିଦ୍ଧ ଶ୍ଳୋକ ରହିଛି ଭଗବାନଙ୍କର ଉକ୍ତି, ନ ତଥା ମେ ପ୍ରିୟତମ ଆତ୍ମଯୋନି ନ ଶଙ୍କର ନ ସଂକର୍ଷଣ ନ ଶ୍ରୀ ନୈବାତ୍ମା ତଥା ଭଗବାନ। ଏତେ ପ୍ରିୟ ଉଦ୍ଧବ ଥିଲେ ଭଗବାନଙ୍କର, ତେଣୁ ଭଗବାନ ପଠାଉଛନ୍ତି ଉଦ୍ଧବ ତେଣୁ ଯା। 10ମ ସ୍କନ୍ଧ 46 ଅଧ୍ୟାୟରେ ଭଗବାନ ଉଦ୍ଧବକୁ ପଠାଉଛନ୍ତି, ଗଛ ଉଦ୍ଧବ ବ୍ରଜଂ ସୌମ୍ୟମ ପିତୃଣୋ ଗୋପୀନା ମତ ଯୁଗାଧି ମତ ସନ୍ଦେଶ ବିମୋଚୟ ପିତୃଣ ପିତୃମାବହ ମୋର ପିତାମାତା ଏମାନେ ତାଙ୍କୁ ଆନନ୍ଦ ପ୍ରଦାନ କର ତୁମେ ଯାଇ, ଏବଂ ଗୋପୀମାନେ ମୋର ବିୟୋଗରେ ଆଧି, ଏଇ ଆଧି ଶବ୍ଦ କୁହାଯାଇଛି, ସେଇ ଆଧିରେ ସେମାନେ ରହିଛନ୍ତି, ବହୁତ ଦୁଶ୍ଚିନ୍ତାରେ ରହିଛନ୍ତି, ସେମାନେ ପ୍ରାଣତ୍ୟାଗ କରିଥିବା କଥା କିନ୍ତୁ ତ୍ୟାଗ କରିପାରୁନାହାନ୍ତି, କାହିଁକି ନା ଭଗବାନ କହିଛନ୍ତି ଆସିବି, ଏଇ ଆଶା ଧରି ସେମାନେ ପ୍ରାଣତ୍ୟାଗ କରିପାରୁନାହାନ୍ତି, ନହେଲେ ସେ ପ୍ରାଣତ୍ୟାଗ କରିଦେଇଥାନ୍ତେ, ଏଇଭଳି ଅବସ୍ଥାରେ ଅଛନ୍ତି ସେମାନେ। ତେଣୁ ମୋ ସନ୍ଦେଶ ବିମୁଖ୍ୟ, ମୁଁ ଗୋଟେ ସନ୍ଦେଶ ଦେଉଛି, ଏଇ ସନ୍ଦେଶ ତାକୁ ପ୍ରଦାନ କରି ତାଙ୍କୁ ସେଇ ଦୁଃଖରୁ ମୁକ୍ତ କର। ତେଣୁ ଉଦ୍ଧବ ଯେତେବେଳେ ଯାଇ ଜାଣୁଛନ୍ତି, ଉଦ୍ଧବ ଭାବୁଥିଲେ ବହୁତ ଜ୍ଞାନ ତାଙ୍କର ଅଛି, ଉଦ୍ଧବ କେତେ ଉନ୍ନତ ସ୍ତରର, ନା ଇଏ ହେଉଛନ୍ତି ଶିଷ୍ୟ ବୃହସ୍ପତି ସାକ୍ଷାତ, ଉଦ୍ଧବ ହେଉଛନ୍ତି କିଏ ନା ବୁଦ୍ଧି ସତମ ଅତ୍ୟନ୍ତ ବୁଦ୍ଧିମାନ, ସେ ବୃହସ୍ପତିଙ୍କର ଶିଷ୍ୟ ସାକ୍ଷାତ ଶିଷ୍ୟ, ଏବଂ କୃଷ୍ଣଶ୍ଚ ଦୈତ ସଖା, କୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ସଖା, ଏବଂ ଭୀଷ୍ମନାମ ପ୍ରବର ମନ୍ତ୍ରୀ, ଭୀଷ୍ମନାମ ବଂଶବଦ୍ୟରେ ଯେତେ ମନ୍ତ୍ରୀ ଅଛନ୍ତି ସେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଉଦ୍ଧବ। ଏତେ ଉନ୍ନତ ସ୍ତର ବୁଦ୍ଧ ଭଗବାନ ଯେତେବେଳେ ଦରକାର ପଡ଼େ, କିଛି ଅସୁବିଧା ହେଲା, ଯେତେବେଳେ ଭାଗବତରେ ବର୍ଣ୍ଣନା କରାଯାଇଛି ଭଗବାନ ଯେତେବେଳେ ଦ୍ୱାରକାରେ ତାଙ୍କ ଲୀଳା କରୁଥିଲେ, ସେହି ସମୟରେ ଯେଉଁ ରହିଛନ୍ତି ଜରାସଂଘ, ସେ 20,100 ରାଜାଙ୍କୁ ବନ୍ଦୀ କରି ରଖିଥିଲା, ସେମାନେ ଗୋଟେ ଦୂତକୁ ପଠାଇଲେ, ପ୍ରଭୁ ଆସି ଆମକୁ ଉଦ୍ଧାର କରନ୍ତୁ, ଆମେ ଏଠି ପ୍ରାଣତ୍ୟାଗ କରିବୁ। ତେଣୁ ସେ ଦୂତ ଆସିକି କହିକିରି କଥା କହିଲା ପରେ, ତାପରେ ନାରଦମୁନି ଆସି ପହଞ୍ଚିଗଲେ, ତ ନାରଦମୁନି କହୁଛନ୍ତି ଯୁଧିଷ୍ଠିର ମହାରାଜ ଆପଣଙ୍କୁ ଚାହୁଁଛନ୍ତି ଦେଖା କରିବା ପାଇଁ, ଆପଣଙ୍କର ଦର୍ଶନ କରିବା ପାଇଁ ଚାହୁଁଛନ୍ତି, କାହିଁକିନା ସେ ରାଜସ୍ୱ ଯଜ୍ଞ କରିବେ, ଆପଣ ପରାମର୍ଶ ନେବେ। ତେଣୁ ଭଗବାନ ତୁନ୍ଦରେ ପଡ଼ିଗଲେ, କ'ଣ କରିବେ, ଏକ ସମୟରେ ହସ୍ତିନାପୁରରୁ ବାର୍ତ୍ତା ଆସନ୍ତି, ଏପଟେ ଯେଉଁ ଜରାସନ୍ଧ ରାଜାଙ୍କର ଯେଉଁ ବନ୍ଦୀମାନେ ସେମାନେ ବାର୍ତ୍ତା ପଠାଉଛନ୍ତି କ'ଣ କରାଯିବ। ତେଣୁ ସେ ଉଦ୍ଧବକୁ ପଚାରୁଛନ୍ତି, ଉଦ୍ଧବ ଆମେ କ'ଣ କରିବା ବର୍ତ୍ତମାନ? ଏଭଳି ଉଦ୍ଧବ ବିଷ୍ଣୁନାଙ୍କ ପ୍ରବର ମନ୍ତ୍ରୀ ଶ୍ରେଷ୍ଠ ମନ୍ତ୍ରୀ, ସେ ଭଗବାନ ତାଙ୍କୁ ପରାମର୍ଶ କରନ୍ତି ତାଙ୍କ ପାଖରେ। ତେଣୁ ଉଦ୍ଧବ ଜାଣନ୍ତି ପ୍ରକୃତରେ ଭଗବାନ କିଭଳି ତାଙ୍କର ପରାମର୍ଶ ଦେଉଛନ୍ତି। ତେଣୁ ସେ କହିଲେ, ପ୍ରଭୁ ଆପଣ ଯଦି ଚାହାନ୍ତି ତାହେଲେ ପ୍ରଥମେ ଯାଆନ୍ତୁ ହସ୍ତିନାପୁର ଯାଆନ୍ତୁ। ହସ୍ତିନାପୁର ଯେତେବେଳେ ନଥିଲେ ସେତେବେଳେ ଥିଲେ ଯୁଧିଷ୍ଠିର ମହାରାଜ, ଏମାନେ ଥିଲେ ସେ ଯେଉଁ ସ୍ଥାନ ଅଛି, ଯେଉଁ ସ୍ଥାନକୁ ସେ ଇନ୍ଦ୍ରପ୍ରସ୍ଥ କରିଥିଲେ, ଇନ୍ଦ୍ରପ୍ରସ୍ଥରେ ଥିଲେ। ତେଣୁ ଖଣ୍ଡାପ୍ରସ୍ଥକୁ ସେ ଇନ୍ଦ୍ରପ୍ରସ୍ଥରେ ପରିଣତ କରିଦେଇଥିଲେ। ତେଣୁ ନାରଦ ଉଦ୍ଧବ କହିଲେ, ପ୍ରଭୁ ଆପଣ ଯାଆନ୍ତୁ ଇନ୍ଦ୍ରପ୍ରସ୍ଥ ଯାଆନ୍ତୁ, ଏବଂ ସେଇଠି ଯାଇ ଭୀମଙ୍କ ଏବଂ ଅର୍ଜୁନଙ୍କ ସହାୟତା ନେଇ ଆପଣ ଜରାସନ୍ଧକୁ ହତ୍ୟା କରନ୍ତୁ। ଜରାସନ୍ଧକୁ ହତ୍ୟା କଲେ ସେ 20,100 ଯେଉଁ ରାଜା ବନ୍ଦୀ ହୋଇଛନ୍ତି ସେମାନେ ଉଦ୍ଧାର ପାଇବେ। ତାପରେ ଆପଣ ରାଜସ୍ୱ ଯଜ୍ଞରେ ଯୁଧିଷ୍ଠ ମହାରାଜଙ୍କୁ ସାହାଯ୍ୟ କରିବେ, ଏଭଳିଆ କହିଥିଲେ। ଏତେ ବୁଦ୍ଧି ରହିଛି ଭଗବାନ ଉଦ୍ଧବଙ୍କର, ଭଗବାନ ତାଙ୍କ ସହିତ ପରାମର୍ଶ କରନ୍ତି। ସେହି ଉଦ୍ଧବ ଯେତେବେଳେ ବୃନ୍ଦାବନରେ ଆସି ଦେଖିଲେ ଗୋପୀମାନଙ୍କର ଅବସ୍ଥା, ସେତେବେଳେ ସେ ନିଜକୁ ଧିକାର କରୁଛନ୍ତି। ସେ କହୁଛନ୍ତି, ଆଶା ମହୋ ଚରଣରେ ବୃନ୍ଦାବନେ କିମପି ଗୁଣ୍ମନତୋ ସଦିନା ଯାଦୁସ୍ତ୍ୟ ସ୍ୱଜନାର୍ଯ୍ୟ ପତଞ୍ଜଳିତ୍ୱା ହେଦୁ ମୁକୁନ୍ଦ ପଦବୀ ମୁଖ୍ୟା। ସେ ଭଗବାନ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୋର ଏତିକି ଆଶା ଆପଣ ପୂରଣ କରିବେ। ନା କ'ଣ ତୁମର ଆଶା? ନା ଚରଣରେ ଦୁଷାନ ଅହଂସ୍ୟା, ଏଇ ଗୋପୀମାନେ ଯେତେବେଳେ ଭ୍ରମଣ କରୁଛନ୍ତି ତାଙ୍କ ପଦଧୂଳି ସେ ପ୍ରାର୍ଥନା କରୁଛନ୍ତି, ଏ କୁକୁମ ସେ ପ୍ରାର୍ଥନା କରିନାହାନ୍ତି। ସେ ପଦଧୂଳି ଯଦି ମୋର ପଦଧୂଳି ତ ମାଗିଲେ ସେମାନେ ଦେବେନି ନା। ତେଣୁ ମୁଁ ସେଇ ବୃନ୍ଦାବନରେ ଗୋଟେ ଗୋଲ୍ମ ଲତା କିଛି ଔଷଧୀ ବୃକ୍ଷ ରୂପରେ ଜନ୍ମ ନିଅନ୍ତି କି, ତାହେଲେ ଯେତେବେଳେ ଗୋପୀମାନେ ଆପଣଙ୍କ ଅନ୍ୱେଷଣରେ ଚାଲି ବିଭିନ୍ନ ସ୍ଥାନ ଅନ୍ୱେଷଣ କରୁଥିବେ ସେହି ସମୟରେ ତାଙ୍କର ପଦରେଣୁ ମୁଁ ପ୍ରାପ୍ତ ହେବି, ଏହିଭଳି ଭାବରେ ସେ ପ୍ରାର୍ଥନା କରନ୍ତି। ତେଣୁ ଗୋପୀମାନେ ନିଜେ ରାଧାରାଣୀଙ୍କରେ ଭାବ, ରାଧାରାଣୀ ଭଗବାନ ସହିତ ରାସଲୀଳା କରୁଛନ୍ତି କିନ୍ତୁ ତଥାପି ସେ ଭାବୁଛନ୍ତି
ଜୟ ସୁନ୍ଦର କୃଷ୍ଣ ବଳରାମ।
କେତେ ଉନ୍ନତ ସ୍ତରର ରାଧାରାଣୀ, ଆରାଧ୍ୟ ଭଗବାନ ବଜେତ ତନୟ ତଦ୍ଧାମ ବୃନ୍ଦାବନମ ରମ୍ୟାଂ କାଚିତ୍ ଉପାସନା ବ୍ରଜବଧୁ ବର୍ଗେଣ ଯାହା କବିତା। ରାଧାରାଣୀ ଏଭଳି ଭଗବାନଙ୍କର ଆରାଧନା କରୁଥିଲେ, ସେଥିପାଇଁ ଭାଗବତମରେ ଦଶମ ସ୍କନ୍ଧ 30 ଅଧ୍ୟାୟରେ ସୁଭଦ୍ର ଗୋସ୍ୱାମୀ ରାଧାରାଣୀଙ୍କ ବିଷୟରେ କହୁଛନ୍ତି, ଅନୟା ରାଧିତ ମୌନମ, ଯିଏ ଅନନ୍ୟ ଭାବରେ ଆରାଧନା କରୁଥିଲେ ସେ ହେଉଛନ୍ତି ଏହି ଗୋପୀ, ସେ ହେଉଛନ୍ତି ରାଧାରାଣୀ। ଭାଗବତମରେ ବର୍ଣ୍ଣନା କରାଯାଇଛି, ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନରେ ସୁଖଦେବ ଗୋସ୍ୱାମୀ ସମାଧିଗ୍ରସ୍ତ ହୋଇଯାଉଥିଲେ, ତେଣୁ ତାଙ୍କର ସମାଧି ଭଙ୍ଗ କରିବା ପାଇଁ ନାରଦ ମୁନି ବ୍ୟାସଦେବ ଇତ୍ୟାଦି ସେମାନେ ଉଚ୍ଚସ୍ୱରରେ କୀର୍ତ୍ତନ କରୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। କୀର୍ତ୍ତନ କଲେ ବହୁତ କଷ୍ଟରେ ତାଙ୍କର ବାହ୍ୟ ଆସୁଥିଲା ସୁଖଦେବ ଗୋସ୍ୱାମୀଙ୍କର, ତେଣୁ ସେ ରାଧାରାଣୀଙ୍କର ଯଦି ନାମ ନେଇଯିବେ ତାହେଲେ ସେ ସମାଧିଗ୍ରସ୍ତ ହୋଇଯିବେ, ସେଥିପାଇଁ ସେ ପରୋକ୍ଷ ଭାବରେ ରାଧାରାଣୀଙ୍କର ନାମ ନେଇଥିଲେ। ଭାଗବତ ଦଶମ ସ୍କନ୍ଧ 30 ଅଧ୍ୟାୟରେ କଥା କୁହାଯାଇଛି, ଅନୟା ରାଧିତ ମୌନମ ଭଗବାନ ହରିଶ୍ୱର, ଯିଏ ଅନନ୍ୟ ଭାବରେ ଭଗବାନଙ୍କର ଆରାଧନା କରନ୍ତି ସେ ହେଉଛନ୍ତି ରାଧାରାଣୀ। ତେଣୁ ସେହି ରାଧାରାଣୀ ବର୍ତ୍ତମାନ ଚିନ୍ତା କରୁଛନ୍ତି ଯେ ସିଏ ଏଇ ପୁଲିନ୍ଦ, ଏ ପୁଲିନ୍ଦ ମାନେ କିଏ, ବହୁତ ଅତ୍ୟନ୍ତ ନୀଚ ସ୍ତରର। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ, ଅର୍ଜୁନ ଯେଷାଙ୍କୁ ଅନ୍ତର୍ଗତ ପାପଂ ଜନାନାମ ପୁଣ୍ୟକର୍ମଣାମ ତେ ଦ୍ୱନ୍ଦ୍ୱମାନେ ମୁକ୍ତ ଭଜନ୍ତି ମାନେ ଦୃଢ଼ପ୍ରତା, ଯେଉଁମାନେ ପାପକର୍ମ ରହିଛି ପ୍ରତିକ୍ରିୟା ରହିଛି ପୁଣ୍ୟକର୍ମ କରୁନାହାନ୍ତି ସେମାନଙ୍କର ଭୋଜନ କରିପାରିବେ ନାହିଁ। କିନ୍ତୁ ଏମାନେ ପାପ ପାପାଚାରୀ ଗୋଟେ ଶ୍ରେଷ୍ଠ, ଏମାନଙ୍କର ଗୋଟେ ଲିଷ୍ଟ ରହିଛି, ପାପୀମାନଙ୍କର ଲିଷ୍ଟ ରହିଛି। ତାଗତ ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ସେମାନଙ୍କର ନାମ ସବୁ ନେଇଛନ୍ତି। କିରାତମାନ୍ଧ୍ର ପୁରୀନ୍ଦ୍ର ପ୍ରସା ଆଭୀର ଶୁଭା ଜଗନ୍ନାଥ ପ୍ରସାଦୟ ଜେନିଷ ପାପା ଜଗପା ଶ୍ରେୟା ଶ୍ରେୟା ସୂର୍ଯ୍ୟ ତସ୍ମୈ ଚୌବିଷ୍ଣବୀ ନମଃ। ଏସବୁ ପୃଥିବୀର ବିଭିନ୍ନ ସ୍ଥାନର ଲୋକମାନଙ୍କ କଥା କୁହାଯାଉଛି। ଆନ୍ଧ୍ର କିରାତ, କିରାତ ମଧ୍ୟ ସେଭଳି ଭାବରେ ଜଣେ ବହୁତ ପତିତ ବ୍ୟକ୍ତି ଥିଲେ, ବହୁତ ପାପାଚାରୀ ବ୍ୟକ୍ତି ଥିଲେ, କିନ୍ତୁ ଭଗବାନ ରାମଚନ୍ଦ୍ର ତାଙ୍କୁ ସଫା କରିଦେଲେ ଭଗବାନ ରାମଚନ୍ଦ୍ର। ତେଣୁ ସେଭଳି ଭାବରେ ଗୁଣ ଏମାନେ ଜର୍ମାନୀ ଲୋକ ପ୍ରପାତ ମହାରାଜ କହୁଛନ୍ତି, ଜର୍ମାନୀ ଲୋକମାନେ ବହୁତ ପାପାଚାରୀ। ଆନ୍ଧ୍ର ଆମ ଓଡ଼ିଶାରେ ଅଛି। ପୁଲିନ୍ଦ, ଏଇ ଯେଉଁ ପୁଲିନ୍ଦ କଥା କୁହାଯାଉଛି, ଏମାନେ ହେଉଛନ୍ତି ପୁଲିନ୍ଦ ଏବଂ କୁକସା ଏମାନେ ହେଉଛନ୍ତି ଗ୍ରୀସ୍ର ବ୍ୟକ୍ତିମାନେ। ସେହିଭଳି ଭାବରେ ଆଭୀର, ଆଭୀର ଏବଂ ଶୁମ୍ଭା ଏମାନେ ହେଉଛନ୍ତି ସିନ୍ଧର ସବୁ ବ୍ୟକ୍ତିମାନେ, ଆଭୀର ଏବଂ ଶୁମ୍ଭା। ଜଗନ୍ନାଥ ଏମାନେ ହେଉଛନ୍ତି ଟର୍କିର ଲୋକମାନେ। ଖସାଦୟ ଏମାନେ ହେଉଛନ୍ତି ମଙ୍ଗୋଲିଆର ଲୋକମାନେ, ଯେଉଁ ମଙ୍ଗୋଲିଆରେ କିଛି ବର୍ଷ ତଳେ କଥା ଆସିଥିଲା ସାଇବେରିଆ, ଏ ମଙ୍ଗୋଲିଆର ଗୋଟେ ପାର୍ଟ ସାଇବେରିଆ। ସାଇବେରିଆର କୋର୍ଟ କହିଲେ ଯେ ଆମର ପ୍ରଭୁପାଦର ଇସ୍କନ ଯେଉଁ ରହିଛି ଭଗବଦ୍ଗୀତା ବ୍ୟାନ୍ କରିବେ, ତାପରେ ସେଇଟା ବନ୍ଦ ହୋଇଗଲା, ବ୍ୟାନ୍ ହୋଇପାରିଲାନି। ତେଣୁ ସେହିଭଳି ଭାବରେ ସୁଖଦେବ ଗୋସ୍ୱାମୀ ଯେତେବେଳେ ଲିଷ୍ଟ ନେଉଛନ୍ତି, ଆଉ ବର୍ଣ୍ଣନା କରିପାରିଲେ ନାହିଁ, କହିଲେ ଯେ ନିଜେ ପାପା ଆହୁରି ବହୁତ ପାପାଚାର ବ୍ୟକ୍ତି ଅଛନ୍ତି, କିନ୍ତୁ ସେମାନେ ସମସ୍ତେ ଜଗପା ଶ୍ରେୟା ଶ୍ରେୟା ଯିଏ ଭଗବାନଙ୍କର ଆଶ୍ରୟରେ ଅଛନ୍ତି, ଭଗବାନ ଭକ୍ତଙ୍କର ଆଶ୍ରୟରେ ଯେଉଁମାନେ ଯିବେ, ସୂର୍ଯ୍ୟ ତସ୍ମୈ ଚୌବିଷ୍ଣବୀ ନମଃ, ସେମାନେ ମଧ୍ୟ ଶୁଦ୍ଧ ହୋଇଯାଆନ୍ତି। ସେମାନେ ଏତେ ପାପାଚାରୀ ବ୍ୟକ୍ତି, ଯେତେବେଳେ ଭଗବାନ ଚୈତନ୍ୟ ମହାପ୍ରଭୁ ଦଶାଶ୍ୱମେଧ ଘାଟରେ ରୂପ ଗୋସ୍ୱାମୀଙ୍କୁ ଶିକ୍ଷା ଦେଉଛନ୍ତି, ଦଶ ଦିନରେ ରୂପ ଗୋସ୍ୱାମୀ ଶିକ୍ଷା ଦେଇଛନ୍ତି, ଚୈତନ୍ୟ ଚରିତ୍ରାନନ୍ଦ ମଧ୍ୟଲୀଳା 19 ଅଧ୍ୟାୟ ସେଇଟା ବର୍ଣ୍ଣନା କରାଯାଇଛି, ଏମାନଙ୍କ ପ୍ରସଙ୍ଗ ରହିଛି, ପୁଲିନ୍ଦମାନଙ୍କ ପ୍ରସଙ୍ଗ ରହିଛି। ଏମାନେ ବହୁତ ପାପାଚାରୀ ବ୍ୟକ୍ତି, ଏମାନେ ଭଗବାନ କ'ଣ ଜାଣନ୍ତି ନାହିଁ। ମଧ୍ୟଲୀଳା 19 ଅଧ୍ୟାୟରେ କହୁଛନ୍ତି ରୂପ ଗୋସ୍ୱାମୀ, ରୂପ ଗୋସ୍ୱାମୀ କହୁଛନ୍ତି ମହାପ୍ରଭୁ ଯେ ଏମିତି ବହୁତ ଜୀବ ଅଛନ୍ତି, ଭୌତିକ ଜଗତରେ ବହୁତ ଜୀବ ଅଛନ୍ତି, ତାର ମଧ୍ୟ ସ୍ଥାବର ଜମ ଦୁଇ ଭେଦ ଜଙ୍ଗମେଦି ଜଗ ଜଳ ସ୍ଥଳ ଜଳ ବିଭେଦ ତାର ମଧ୍ୟ ଅତି ଅଳ୍ପ ତର ତାର ମଧ୍ୟ ମେଛ ପୁରୀନ୍ଦ ବୌଦ୍ଧ ସବର ବେଦ ନିଷ୍ଠ ମଧ୍ୟ ଅଧିକ ବେଦ ମୁଖେ ମାନେ ବେଦ ନିଷିଦ୍ଧ ପାପ କରେ ଧର୍ମ ନାହିଁ ଧର୍ମଚାରୀ ମଧ୍ୟ ବହୁତ କର୍ମ ନିଷ୍ଠ କୋଟି କର୍ମ ନିଷ୍ଠ ମଧ୍ୟ ଏକ ଜ୍ଞାନୀ ଶ୍ରେଷ୍ଠ କୋଟି ଜ୍ଞାନୀ ମଧ୍ୟ ଏକ ଜନ ମୁକ୍ତ କୋଟି ମୁକ୍ତ ମଧ୍ୟ ଦୁର୍ଲଭ ଏକ କୃଷ୍ଣ ଭକ୍ତ କୃଷ୍ଣ ଭକ୍ତ ନିଷ୍କାମ ଅତଏବ ସାନ୍ତ ମୁକ୍ତି ମୁକ୍ତି ସିଦ୍ଧିକାମୀ ସକଳୀୟ ଶାନ୍ତ। ଏଇଟା ଆମେ ଜାଣିବା ଭକ୍ତଙ୍କର ସ୍ଥାନ କେତେ ଉଚ୍ଚରେ, ଅଧିକାଂଶ ଯେଉଁ ଜୀବ ଅଛନ୍ତି 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ସେମାନଙ୍କୁ ସ୍ଥାବର ଏବଂ ଜଙ୍ଗମ ଭେଦରେ 2 ପ୍ରକାର ଭେଦ କରାଯାଏ। ସ୍ଥାବର ହେଉଛନ୍ତି 20 ଲକ୍ଷ ପ୍ରକାର, ଜଙ୍ଗମ ହେଉଛନ୍ତି 64 ଲକ୍ଷ ପ୍ରକାର ଜୀବ ଅଛନ୍ତି। ତେଣୁ ଜଙ୍ଗମେ ପୁଣି ରହିଛି କ'ଣ ନା ତିର୍ଯ୍ୟକ ଜଳ ସ୍ଥଳ ତେର ବିଭେଦ, 3 ପ୍ରକାର ଜଙ୍ଗମ ଜୀବ ଅଛନ୍ତି। ତିର୍ଯ୍ୟକ ମନୁଷ୍ୟ ଜାତି ନିମ୍ନତମ ଅଛନ୍ତି, ସେମାନେ ପୁଣି 3 ପ୍ରକାର ଅଛନ୍ତି, ଜଳ ସ୍ଥଳ ତେର, ଜଳ ସ୍ଥଳ ତେର ବିଭେଦ, କିଏ ଜଳରେ ରହୁଛନ୍ତି କିଏ ସ୍ଥଳରେ ରହୁଛନ୍ତି। ଜଳଦାନ 9 ଲକ୍ଷ ପ୍ରକାର ଜଳ ଜୀବ ରହିଛନ୍ତି, ଏମାନେ ସବୁ ଜଙ୍ଗମ। ଏବଂ ଯେଉଁ ମନୁଷ୍ୟ ଜାତି ରହିଲେ ସେମାନେ 4 ଲକ୍ଷ ପ୍ରକାର ମନୁଷ୍ୟ ରହିଛନ୍ତି, ସେମାନେ ମଧ୍ୟରେ 84 ଲକ୍ଷ ଭିତରେ 4 ଲକ୍ଷ ହେଉଛି ବହୁତ ଅଳ୍ପ, 128 ମାନେ 5 ଭାଗରୁ ଭାଗେ, 20 ଭାଗରୁ ଭାଗେ, ଏତିକି ହେଉଛନ୍ତି ମନୁଷ୍ୟ। କିନ୍ତୁ ଏମାନଙ୍କ ଭିତରେ ଅଧିକାଂଶ କେଉଁମାନେ ନା ତାର ମଧ୍ୟ ମ୍ଲେଚ୍ଛ ପୁଲିଙ୍ଗ ବୌଦ୍ଧ ଶବର, ଏ ପୁଲିଙ୍ଗ କଥା ଆସୁଛି, ଏମାନଙ୍କ ନାମ କାହିଁକି ନିଆହେଉଛି ନା ଏମାନେ ଏତେ ପାପ କରନ୍ତି ତାର ହିସାବ କରିହେବ ନାହିଁ। ବିରାଟ ବିରାଟ ତାଙ୍କର ଲିଷ୍ଟ ରହିଛି ଚିତ୍ରଗୁପ୍ତଙ୍କ ପାଖରେ, ଏତେ ପାପ କରନ୍ତି ସେମାନେ। ଏବଂ ଯଦି ଆମେ କହିବା ଯେ ଯେଉଁମାନେ ଭଲ ଯେଉଁମାନେ ଅଛନ୍ତି, ଯେଉଁମାନେ ପାପୀ ନୁହନ୍ତି, ବା ଯେଉଁମାନେ ଏମାନେ କ'ଣ କି ଏମାନେ ସବୁ ବେଦକୁ ମାନନ୍ତି ନାହିଁ, ବୁଦ୍ଧ ବେଦ ନମାନିଆ ବୁଦ୍ଧ ହୈର ନାସ୍ତିକ, ବେଦାଶ୍ରୟ ନାସ୍ତିକବାଦ ବୁଦ୍ଧ ସେ ଅଧିକ ବି କୁହାଯାଇଛି। ବୁଦ୍ଧଦେବ ସିଧାସଳଖ ମନା କରିଥିଲେ ବେଦକୁ ମାନିଲେ ନାହିଁ, ନିନ୍ଦସୀ ଯଜ୍ଞ କେତେ ରହ ସ୍ଥିତି ଜାହାଜ, କାରଣ ଲୋକମାନେ ଏଭଳି ପାପାଚାରରେ ବ୍ୟସ୍ତ ଥିଲେ, ବେଦର ଦହି ଦେଇ ଏ ଜୀବହତ୍ୟା କରୁଥିଲେ, ତେଣୁ ବୁଦ୍ଧଦେବ ଆସି ସେଟା ବନ୍ଦ କରିଦେଲେ। କିନ୍ତୁ ଯେଉଁମାନେ ଯେଉଁ ମାୟାବତୀମାନେ ସେମାନେ ବେଦର ଆଶ୍ରୟ କରି ସବୁ ବିଭିନ୍ନ ପ୍ରକାର ପାପାଚାର କରନ୍ତି, ବେଦ ନିଷିଦ୍ଧ ପାପ କରେ ଧର୍ମ ନାହିଁ ଗଣେ, ସେମାନେ ନିଜକୁ ବେଦବିତ ବୋଲି କହନ୍ତି, ବେଦନିଷ୍ଠ ବୋଲି କହନ୍ତି, କିନ୍ତୁ ସେମାନେ ତାଙ୍କ ଭିତରୁ ଅର୍ଦ୍ଧେକ ବେଦ ମୁଖ୍ୟ ମାନେ, ବେଦକୁ କେବଳ ମୁଖ୍ୟରେ ମାନନ୍ତି, ହଁ ବେଦକୁ ଆମେ ଗ୍ରହଣ କରୁ, କିନ୍ତୁ ବେଦରେ ଯେଉଁଟା ମନା କରାଯାଇଛି ଦ୍ୟୁତମ ପାୱନମ ସ୍ତ୍ରୀୟମ ଜୁନା ଯେତେ ଅଧର୍ମ ଚତୁର୍ବିଧା, ଏ ଯେଉଁ ରହିଛି 4ଟି ନିଷିଦ୍ଧ ପାପାଚାର ରହିଛି, ସେସବୁ ସେମାନେ କରନ୍ତି, ବେଦ ମାନିକରି ମଧ୍ୟ ସେମାନେ କରନ୍ତି। କିନ୍ତୁ ଯେଉଁମାନେ ଧର୍ମଚାରୀ ରହିଲେ, ବେଦ ଅନୁସାରେ କାର୍ଯ୍ୟ କରୁଛନ୍ତି ଧର୍ମଚାରୀ, ତାଙ୍କ ଭିତରୁ ବହୁତ ଅଛନ୍ତି କର୍ମନିଷ୍ଠ। ବେଦରେ ଯେଉଁ ରହିଛି କର୍ମକାଣ୍ଡ, ଜ୍ଞାନକାଣ୍ଡ ଏବଂ ଉପାସନାକାଣ୍ଡ, ଏହି କର୍ମକାଣ୍ଡର ଦ୍ୱାରା ପ୍ରତି ସେମାନେ ଆସକ୍ତ ହୋଇକି ରହିଥାନ୍ତି, କେମିତି ଉନ୍ନତ ଲୋକକୁ ଯିବେ। ତେଣୁ କୋଟି କର୍ମନିଷ୍ଠ ମଧ୍ୟ ଏକ ଗାନି ଶ୍ରେଷ୍ଠ, ଗୋଟିଏ କର୍ମୀ ଭିତରେ ଯେଉଁମାନେ ଜଣେ ଜ୍ଞାନୀ ଦେଖୁଛେ ତାକୁ ବୁଝିବାକୁ ପଡ଼େ, ସେ ବହୁତ ଉନ୍ନତ ସ୍ତରର ଜ୍ଞାନୀ ଜଣେ ହେଲା ମାନେ ବହୁତ ଉନ୍ନତ ସ୍ତରର। ସେହିଭଳି ଭାବରେ କୋଟି ଜ୍ଞାନୀ ମାନେ ଭିତରୁ ଜଣେ ଗୋଟେ ମୁକ୍ତ ହୋଇପାରନ୍ତି, ସମସ୍ତେ ମୁକ୍ତ ହୋଇପାରୁନାହାନ୍ତି, ଭୌତିକ ଜଗତର ଆସକ୍ତିରେ ସେମାନେ ବନ୍ଧିତ ହୋଇ ବନ୍ଧା କରୁଛନ୍ତି। ତେଣୁ କୋଟି ଏହିଭଳି ଭାବରେ ଜଣେ ମୁକ୍ତ ହେଉଛି, ତା ଭିତରୁ ଏ ଯେଉଁ ଭୁକ୍ତି ମୁକ୍ତି ସିଦ୍ଧି 3 ପ୍ରକାର ବ୍ୟକ୍ତି ଅଛନ୍ତି, କର୍ମ ମାର୍ଗରେ ଯେଉଁ ଭୁକ୍ତି ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ଉପଭୋଗ କରିବା ପାଇଁ ଚାହୁଁଛନ୍ତି, ଜ୍ଞାନ ଭାବରେ ଯେଉଁମାନେ ମୁକ୍ତ ହେବା ପାଇଁ ଚାହୁଁଛନ୍ତି, ଏବଂ ଅଷ୍ଟାଙ୍ଗ ଯୋଗ ମାର୍ଗରେ ଯେଉଁମାନେ ସିଦ୍ଧି ଲାଭ କରିବା ପାଇଁ ଚାହୁଁଛନ୍ତି, ସେମାନେ ସମସ୍ତେ ଅଶାନ୍ତ। କିନ୍ତୁ କୃଷ୍ଣ ଭକ୍ତ ନିଷ୍କାମ ଅତୀବ ଶାନ୍ତ, କୃଷ୍ଣ ଭକ୍ତର ସ୍ତର କେତେ ଉନ୍ନତ ସ୍ତର ଦେଖନ୍ତୁ, ଏ ଯେଉଁ ପୁଲିନ୍ଦ ବୌଦ୍ଧ ଇତ୍ୟାଦି ସବୁ ରହିଛନ୍ତି ସେମାନେ କେତେ ନିଶ୍ଚରେ ଅଛନ୍ତି, କିନ୍ତୁ ଭଗବାନଙ୍କର ଅଦ୍ଭୁତ ଅଦ୍ଭୁତ ଐଶ୍ୱର୍ଯ୍ୟ, ଅଦ୍ଭୁତ କୃପା ଭଗବାନଙ୍କର, ଅପିଚେ ଶୁଭ୍ରାଚାରୋ ଭଜତେ ମାମ ଅନନ୍ୟ ଭାବ ସାଧୁରେ ସମନ୍ତବ୍ୟ ସମ୍ୟକ ପ୍ରଭୁଷିତ ଈଶ୍ୱର। ଯେତେ ବଡ଼ ଦୂରାଚାରୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଯଦି ସେ ଥରେ କହିଦେଲା ପ୍ରଭୁ ମୁଁ ଆପଣଙ୍କର ତବାସ୍ମିତି ତ ଯାହା ଯଦି ଆମର ମହର୍ଷି ବାଲ୍ମୀକି କହୁଛନ୍ତି ରାମାୟଣରେ, ଯେ ଯଦି ଜଣେ ଅଭୟମ ସତ୍ୟ ସର୍ବଦୃତେ ବି ଦଦାମି ଏତଦ୍ଭୁତ ମନ, ଯଦି ଜଣେ ସକୃଦପି ପ୍ରପନ୍ନାୟ, ଯଦି ଜଣେ ଥରେ ମାତ୍ର କହିଲେ ପ୍ରଭୁ ମୁଁ ଆପଣଙ୍କର ତବାସ୍ମିତି ତ ଯାହା ଯଦି, ତାହେଲେ ଅଭୟମ ସର୍ବଭୂତେ ବି ଦଦାମି ଏତଦ୍ଭୁତ ମନ, ଇଏ ହେଉଛି ଭଗବାନ ବ୍ରତ।
ଖାଲି ପାପୀ ବ୍ୟକ୍ତିମାନେ ନାହିଁ, ପୁଣ୍ୟମାନ ପୁଣ୍ୟମାନ କଥା କ'ଣ କହିବା? ପାପୀ ବ୍ୟକ୍ତିମାନେ ତ ସେ ଉଦ୍ଧାର କରନ୍ତି, ପୁଣ୍ୟମାନ କଥା କ'ଣ କହିବା? କିନ୍ତୁ ଅର୍ଜୁନ ମାନେ ଚିନ୍ତା କରୁଛନ୍ତି, ପାପୀ ବ୍ୟକ୍ତିଙ୍କୁ ଆପଣ ଉଦ୍ଧାର କରୁଛନ୍ତି, ଆଉ ପୁଣ୍ୟମାନ ବ୍ୟକ୍ତିଙ୍କ କଥା ନା ମୁଁ କ'ଣ କହିବି? ଅର୍ଜୁନ କିଂ ପୁନଃ ବ୍ରାହ୍ମଣ ପୁଣ୍ୟ ଭକ୍ତ୍ୟା ରାଜଶ୍ରେଷ୍ଠତା ଅନିତ୍ୟମ ଅସୁଖମ ଲୋକମ ଇମମ ପ୍ରାପ୍ୟ ଭୀଷମା ଭଗବଦ୍ଗୀତା ନବମଧ୍ୟାୟ 33 ଶ୍ଳୋକରେ କଥା କହୁଛନ୍ତି। ପାପୀ ମାନେ ଉନ୍ନତ ସ୍ତରକୁ ଯାଉଛନ୍ତି, ଆଉ ପୁଣ୍ୟମାନ ବ୍ୟକ୍ତିଙ୍କ କଥା କ'ଣ କହିବା? କିଂ ପୁନଃ ବ୍ରାହ୍ମଣ ପୁଣ୍ୟା ମୁକ୍ତ ରାଜଶ୍ରେଷ୍ଠତା ଯେଉଁମାନେ ପୁଣ୍ୟମାନ ବ୍ୟକ୍ତି ବ୍ରାହ୍ମଣ ବ୍ୟକ୍ତି ରାଜସ୍ୱ ବ୍ୟକ୍ତି ଯେଉଁମାନେ ଅଛନ୍ତି ତାଙ୍କ କଥା ଆମେ କ'ଣ କହିପାରୁଛୁନ? ତେଣୁ ଏଇ ଯେଉଁ ଏତେ ନିଜ ସ୍ତରରେ ଅଛନ୍ତି ପୁନିନ୍ଦମାନେ ପୁନିନ୍ଦ ସ୍ତ୍ରୀମାନେ ସେମାନଙ୍କୁ ସେମାନେ ଯେତେବେଳେ ଭଗବାନଙ୍କର ପାଦପଦ୍ମର ଏଇ ଯେଉଁ କୁଙ୍କୁମ ଯେତେବେଳେ ସେମାନେ ପ୍ରାପ୍ତ ହୁଅନ୍ତି ସେମାନେ ନିଜକୁ ପୂର୍ଣ୍ଣା ବୋଲି ଭାବନ୍ତି। ଅପୂର୍ଣ୍ଣ ଆମେ ସବୁ ଅପୂର୍ଣ୍ଣ ହେଇକି ରହିଛେ, ଭଗବାନ ହେଉଛନ୍ତି ପୂର୍ଣ୍ଣ, ଭଗବାନ ଏକମାତ୍ର ପୂର୍ଣ୍ଣ। ସେଇଦିନ ଉପନିଷଦ କହିଗଲା ଓଂ ପୂର୍ଣ୍ଣମଧ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦ୍ଧତି ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତି। ଭଗବାନ ହେଉଛନ୍ତି ପୂର୍ଣ୍ଣ, ସବୁକିଛି ତାଙ୍କର ପୂର୍ଣ୍ଣ ଭାବରେ ରହିଛି। ଆମେ ଭଗବାନଙ୍କର ଅଂଶ ହିସାବରେ ଆମେ ମଧ୍ୟ ପୂର୍ଣ୍ଣ ହେବା କଥା, ଆଂଶିକ ଭାବେ ପୂର୍ଣ୍ଣ ହେବା କଥା। କିନ୍ତୁ ଯେହେତୁ ଆମେ ଭଗବାନ ପ୍ରାପ୍ତ ହୋଇନାହିଁ ସେଥିପାଇଁ ଆମେ ଅପୂର୍ଣ୍ଣ ଅବସ୍ଥା ରହୁଛେ। କିନ୍ତୁ ଯେଉଁମାନେ ଭଗବାନ ପ୍ରାପ୍ତ ହେଉଛନ୍ତି ସେମାନେ ମଧ୍ୟ ନିଜକୁ ପୂର୍ଣ୍ଣ ଅନୁଭବ କରିବେ, ଆଉ କୌଣସି ତାଙ୍କର କାମନା ରହିବ ନାହିଁ। ଧ୍ରୁବ ମହାରାଜ ତାଙ୍କର ଚାହୁଁଥିଲେ ବିରାଟଗଡ଼ ରାଜ୍ୟ ଚାହୁଁଥିଲେ, କିନ୍ତୁ ଯେତେବେଳେ ଭଗବାନ ପ୍ରାପ୍ତ ହେଲେ ସେତେବେଳେ ସେ ପୂର୍ଣ୍ଣ ହୋଇଗଲେ। ହରିଭକ୍ତି ସୁଖଦେବରେ କୁହାହେଉଛି, ହରି ପ୍ରଭୁ ଭଗବାନ ଯେତେବେଳେ ଆସିଯାଇଛନ୍ତି କହୁଛନ୍ତି ଧ୍ରୁବ ତୁମେ ମୋଠୁ କିଛି ବର ଗ୍ରହଣ କର, ମୁଁ ଜାଣିଛି ତୁମର ମନର କାମନା, ତୁମେ ବିରାଟ ରାଜ୍ୟ ଚାହୁଁଥିଲ, ମୁଁ ତାକୁ ତିଆରି କରିସାରିଛି, ଧ୍ରୁବ ଲୋକ ସୃଷ୍ଟି କରିସାରିଛି, ତୁମେ ନିଅ ନା ପ୍ରଭୁ ମୋର ଆଉ ଦରକାର ନାହିଁ। ତାନା ବିଳାସୀ ତପସୀ ସ୍ଥିତୋହଂ ତ୍ୱାଂ ପ୍ରାପ୍ତବାନ୍ ଦେବ ମୁନୀନ୍ଦ୍ର ଗୁହ୍ୟଂ କାଚଂ ବିଚିହ୍ନନ୍ ଅପିଦିବ୍ୟ ରତ୍ନ ସ୍ୱାମୀ ଧାତୋସ୍ମି ବରଂ ନ ଜାତେ। ଆମେ ଭଗବାନ ନ ପାଇଥିବା ହେତୁ ଆମେ ଅପୂର୍ଣ୍ଣ ଅବସ୍ଥାରେ ଅଛେ, କିନ୍ତୁ ଯେଉଁମାନେ ଭଗବାନ ପ୍ରାପ୍ତ ହୁଅନ୍ତି ସେମାନେ ପୂର୍ଣ୍ଣତା ପ୍ରାପ୍ତ ହୁଅନ୍ତି। ଏଠି ଯେଉଁ କୁହାଗଲା ପୂର୍ଣ୍ଣା ଶବ୍ଦ ଆରମ୍ଭ କରାଗଲା, ସେମାନେ ନିଜକୁ ପୂର୍ଣ୍ଣ ଅନୁଭବ କରନ୍ତି, ତାଙ୍କର ଆଉ କୌଣସି ଅପୂର୍ଣ୍ଣତା ରହେ ନାହିଁ। ଯେମିତି ଧ୍ରୁବ ମହାରାଜ କହିଲେ ପ୍ରଭୁ ମୁଁ ଏତେ ବିରାଟ ରାଜ୍ୟ କାମନା କରିଥିଲି, କିନ୍ତୁ ଆପଣ ଯେଉଁ ପ୍ରାପ୍ତ ହେଲି ମୁଁ ବର୍ତ୍ତମାନ ଅନୁଭବ କରୁଛି। ଏ ଭକ୍ତଙ୍କର ଅନୁଭବ କଥା କେତେ ଜଣ କହନ୍ତି, କିଏ ଭଗବାନ ଦେଖିଛନ୍ତି, କିଏ ଏସବୁ କଥା ସବୁ ଯେଉଁ କୁହାହେଉଛି ଖାଲି ଥିଓରି ନା ପ୍ରାକ୍ଟିକାଲ କିଛି ଅଛି ନା? ଏଇଟା ସବୁ ପ୍ରାକ୍ଟିକାଲ, ଏସବୁ ଇତିହାସ ସବୁ ରହିଛି। ଧ୍ରୁବ ମହାରାଜଙ୍କ କଥା ରହିଛି, ବହୁତ ଭକ୍ତମାନଙ୍କ କଥା ରହିଛି, ଆମେ ହିସାବ କରିପାରିବା ନାହିଁ କେତେ ଭଗବାନଙ୍କର ଭକ୍ତଙ୍କର କଥା ରହିଛି, ଭଗବତ ଅନୁଭୂତି ଲାଭ କରିଛନ୍ତି। ତେଣୁ ଧ୍ରୁବ କହୁଛନ୍ତି ପ୍ରଭୁ ମୋର ଅନୁଭବ ହେଉଛି କ'ଣ? ସେ ଅନୁଭବ କରୁଛନ୍ତି କିଭଳି ଭଗବାନଙ୍କର ଭକ୍ତି ଲାଭ କଲା ପରେ ତାଙ୍କର ଅବସ୍ଥା କିଭଳି ହେଉଛି, ତାଙ୍କ ପ୍ରାର୍ଥନାରେ ସେ କହିଛନ୍ତି ସେ କଥା ଚତୁର୍ଦ୍ଦଶ ନବମ ଅଧ୍ୟାୟରେ ପ୍ରାର୍ଥନା କରିଛନ୍ତି, ସେ 12 ଶ୍ଳୋକରେ ଭଗବାନଙ୍କର ଆରାଧନା କରିଛନ୍ତି, ଦ୍ୱାଦଶ ଆଦିତ୍ୟ ବୋଲି କୁହାଯାଉଛି। ବେଦର ସାର କହିଛନ୍ତି ସେ ଯୋଉ ଅନ୍ତଃପ୍ରବିଶ୍ୟ ମମ ବାଚ ମିମନ୍ତ ସୁଦାନ ସଞ୍ଜୀ ବୈଜ୍ୟ ଅକ୍ଲେୟ ଶକ୍ତି ଧର ସ୍ୱଦାନା ଅନ୍ୟାଚ ହସ୍ତଚରଣ ଶ୍ରବଣତ୍ୱଗାଧୀନ ପ୍ରାଣାନ୍ ନମୋ ଭଗବତୀ ପୁରୁଷାୟ ତୁଭ୍ୟଂ। ସେ ନିଜେ ଅନୁଭବ କରୁଛନ୍ତି, ପ୍ରଭୁ ଆପଣ ଯେତେବେଳେ ମୋର କେମିତି ପୂର୍ଣ୍ଣତା ସେ ଅନୁଭବ କରୁଛନ୍ତି। ଯେଉଁ ଅନ୍ତଃପ୍ରବିଶ୍ୟ ମୋର ଅନ୍ତର୍ପୂର୍ବ ଆପଣ ପ୍ରବେଶ କରିଛନ୍ତି, ମମ ବାଚ ମିମମ୍ ପ୍ରସୁଦ୍ଧାନ ମୋର ଯେଉଁ କଥା ବଚନ ଇତ୍ୟାଦି ସବୁ ରହିଥିଲା, ଇନ୍ଦ୍ରିୟମାନେ ସବୁ ରହିଥିଲେ, ଏମାନେ ସୁପ୍ତ ଅବସ୍ଥାରେ ଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ଜାଗ୍ରତ ହେଲେ ପ୍ରଭୁ ମୁଁ ଅନୁଭବ କରୁଛି। ଯେଉଁ ଅନ୍ତଃପ୍ରବିଶ ମମ ବାଚ ମିମମ୍ ପ୍ରସୁଦ୍ଧାନ ସଞ୍ଜୀବ ହେଇକି ସଞ୍ଜୀବନୀ ପ୍ରାପ୍ତ ହେଇଛନ୍ତି, ସେମାନେ ଆମର ଇନ୍ଦ୍ରିୟମାନେ ବର୍ତ୍ତମାନ ସୁପ୍ତ ଅବସ୍ଥାରେ ଅଛନ୍ତି, କିନ୍ତୁ ଭଗବାନଙ୍କ ଭକ୍ତି ଯେଉଁମାନେ ପ୍ରାପ୍ତ ହେବେ ସେସବୁ ଇନ୍ଦ୍ରିୟ ସବୁ ଜୀବନ୍ତ ହେଇଯିବେ, ସଞ୍ଜୀବ ହେଇକି। କାହିଁକି ନା ଅକୁଳ ଶକ୍ତି ଧର ସୁଧାମନା, ପ୍ରଭୁ ଆପଣ ଅକଳ ଶକ୍ତି ରହିଛି, ସବୁକିଛି ଶକ୍ତି ରହିଛି ଆପଣଙ୍କ ପାଖରେ, ଆମକୁ ମଧ୍ୟ ସେଭଳି ଭାବେ ଶକ୍ତି ଆପଣ ଦେଇପାରିବେ। ଏଇଭଳି ଭାବରେ ଧ୍ରୁବ ମହାରାଜ ପ୍ରାର୍ଥନା କରିଛନ୍ତି, 12 ସ୍ତୁତିରେ ଭଗବାନ ପ୍ରାର୍ଥନା କରିଛନ୍ତି, ଏ ବେଦର ସାର ବୋଲି କୁହାଯାଉଛି। ତେଣୁ ସେ ଅନୁଭବ କରୁଛନ୍ତି ପ୍ରଭୁ କେତେ ପୂର୍ଣ୍ଣ ସେ ରହିଛନ୍ତି, ତେଣୁ ସେ କହୁଛନ୍ତି ପ୍ରଭୁ ତ୍ୱାଂ ପ୍ରାପ୍ତବାନ୍ ମୁଁ କେତେ ଖଣ୍ଡ କାଚର ଅନ୍ୱେଷଣରେ ଆସିଥିଲି, କାଚର କ'ଣ ମୂଲ୍ୟ ଅଛି? ଯେଉଁ କାଚ ସବୁ ରହିଛି କାଚ ଦୋକାନ ମଧ୍ୟ କାଚର ମୂଲ୍ୟ ରହିଛି, ଆପଣ ଟେବୁଲ ଗ୍ଲାସ୍ ପକେଇ ତା'ର ମଧ୍ୟ କଷ୍ଟ ରହିଛି, କିନ୍ତୁ ଯଦି ସେ ଭାଙ୍ଗିଯିବ ତା'ର କିଛି ମୂଲ୍ୟ ରହିବ, ତାକୁ ଫିଙ୍ଗିଦେବେ, ବରଂ କେଉଁଠୁ ପଡ଼ିଛି ସେ ଆମର ଗୋଡ଼ରେ ପଶିବ ବୋଲି ଭୟ ରହିଥିବ, ସେ କାଚର ମୂଲ୍ୟ ନାହିଁ। କିନ୍ତୁ ପ୍ରଭୁ ମୁଁ ଅନୁଭବ କରୁଛି, ଯେଉଁ ମୁଁ ଏତେ ବିରାଟ ରାଜ୍ୟ କାମନା କରୁଥିଲି, ମୁଁ କେତେ ଖଣ୍ଡ କାଚର ଅନ୍ୱେଷଣ କରୁଥିଲି ପ୍ରଭୁ, କିନ୍ତୁ ମୁଁ ଦିବ୍ୟ ରତ୍ନ ପ୍ରାପ୍ତ ହେଲି। ତ୍ୱାଂ ପ୍ରାପ୍ତବାନ୍, ପ୍ରଭୁ ମୁଁ ଦିବ୍ୟ ରତ୍ନ ପ୍ରାପ୍ତ ହେଲି, ମୋର ଏ କାର୍ଯ୍ୟର କ'ଣ ଆବଶ୍ୟକତା ଅଛି? ସ୍ୱାମୀ କୃତାର୍ଥସ୍ମିନ୍ ବରଂ ନ ଯାଏ, ସେ ପୂର୍ଣ୍ଣତା ଅନୁଭବ କରୁଛନ୍ତି। ତେଣୁ ସେହିଭଳି ଭାବରେ ପୁନିନ୍ଦମାନେ ମନର ଯେଉଁ ରହିଛି କଥା, ତାଙ୍କର ମନର ଭାବନା ଏଇ ଗୋପୀମାନେ ରାଧାରାଣୀ ସେ ବୁଝିପାରୁଛନ୍ତି, ସେ ପୂର୍ଣ୍ଣ ଅନୁଭବ କରୁଛନ୍ତି। ପୂର୍ଣ୍ଣା ଶବ୍ଦ ବ୍ୟବହାର କରାଯାଇଛି, ପୂର୍ଣ୍ଣା ପୁଲିଙ୍ଗ ଉରୁଗାୟ ପଦାର୍ଥ ରାଗ ଉରୁଗାୟ ଭଗବାନ ଉରୁଗାୟ ଭଗବାନ ଗୋଟି ନାମ ହେଉଛି ଉରୁଗାୟ, କାହିଁକି ନା ଭଗବାନଙ୍କର ଗୁଣଗାନ କଲେ ଶେଷ ହେବ ନାହିଁ। ଗୁରୁ ବହୁତ ଅଧିକ ଭାବରେ ତାଙ୍କର ଗୁଣଗାନ କରାଯାଏ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ସେ ଭଗବାନଙ୍କର ବା ଏ ମହାମନ୍ତ୍ରର ଯଦି ଆମେ କହିବା କେତେ ଶକ୍ତି ରହିଛି, କେତେ ଗୁଣ ରହିଛି, କେତେ ଐଶ୍ୱର୍ଯ୍ୟ ରହିଛି, ଯଦି ଲିଷ୍ଟ କରିବା ଶେଷ ହେବ ନାହିଁ। ଅନନ୍ତ ଦେବ ତାଙ୍କର 1000 ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଏ ସମଗ୍ର ପୃଥିବୀକୁ ଧାରଣ କରିଛନ୍ତି, 400 କୋଟି ମାଇଲ 50 କୋଟି ଯୋଜନର ପୃଥିବୀକୁ ଧାରଣ କରିଛନ୍ତି, 1000 କଣାରୁ ଗୋଟିଏ କଣାରେ ସୋରିଷ ଭଳି ରହିଛି, ଏବଂ ଭଗବାନଙ୍କର ଗୁଣଗାନ କରି ଚାଲିଛନ୍ତି 1000 ମୁଖରେ। ଆମେ ଗୋଟେ ମୁଖରେ ଗୋଟିଏ ଘଣ୍ଟା କରି ଦାନ କରିଦେବା, ଆମର ଆଉ କରିପାରିବା ନାହିଁ ଭଗବାନ ଗୁଣଗାନ। କିନ୍ତୁ ଯେଉଁମାନେ ସମର୍ଥ ଅଛନ୍ତି ସେମାନେ ଭଗବାନ ଗୁଣଗାନ କରୁଥିଲେ, ଶେଷ ହେବ ନାହିଁ। ଏଇ ନାମ ବ୍ରହ୍ମା ଜପେ ଚତୁର୍ମୁଖେରେ, ଏଇ ନାମ ବ୍ରହ୍ମା ଜପେ ଚତୁର୍ମୁଖେରେ, ଏଇ ନାମ ଶିବ ଜପେ ପଞ୍ଚମୁଖେରେ, ଏଇ ନାମ ଜପେ ପଞ୍ଚମୁଖେରେ, ଏଇ ନାମ ନାରଦ ଜପେ ବୀଣାରେ, ଏଇ ନାମ ନାରଦ ଜପେ ବୀଣାରେ, ମଧୁରେଇ ହରି ନାମ ମଧୁରେଇ ହରି ନାମ ମଧୁରେଇ ହରି ନାମ ହରି ନାମ, ଏଇ ନାମ ଜପେ ଜପେ ରାଜେ ଚଲରେ, ଏଇ ନାମ ଜପେ ଜପେ ରାଜେ ଚଲରେ, ଭକ୍ତି ବିନୋଦ ବୋଲେ ରେ ଭକ୍ତି ବିନୋଦ ବୋଲେ ରେ ଭକ୍ତି ବିନୋଦ ବୋଲେ ରେ ଭକ୍ତି ବିନୋଦ ବୋଲେ ରେ, ଏଇ ନାମ ଜପେ ଜପେ ରାଜେ ଚଲରେ, ଏଇ ନାମ ଜପେ ଜପେ ରାଜେ ଚଲରେ। ଭଗବାନଙ୍କ ନାମ ଯିଏ ଯେତେ ଅଧିକ ନେଉଛନ୍ତି, ନାମାଚାର୍ଯ୍ୟ ହରିଦାସ ଠାକୁର 24 ଘଣ୍ଟା ଭଗବାନଙ୍କ ନାମ ନେଉଛନ୍ତି, ସେ ନାମାନନ୍ଦ ସିନ୍ଧୁରେ ଭାସମାନ ହେଉଛନ୍ତି, ଅଧିକରୁ ଅଧିକ ଆନନ୍ଦ ପ୍ରାପ୍ତ ହେଉଛନ୍ତି। 1000 ମୁଖରେ ଆନନ୍ଦ ଦେବ ଭଗବାନଙ୍କ ଗୁଣଗାନ କରୁଛନ୍ତି, ସେଥିପାଇଁ ଉରୁଗାୟ, କିନ୍ତୁ ଶେଷ ହେଉ ନାହିଁ। କେଉଁ ଅନାଦିକାଳରୁ ସେ ଗୁଣଗାନ କରୁଛନ୍ତି? ଭାଗବତ ଦ୍ୱିତୀୟ ସ୍କନ୍ଧ 7 ଅଧ୍ୟାୟରେ ବ୍ରହ୍ମା ଯେତେବେଳେ ଭଗବାନଙ୍କର ଅବତାରମାନଙ୍କ ବିଷୟରେ କହୁଛନ୍ତି, ସେତେବେଳେ ସେ କହୁଛନ୍ତି ନାରଦ ପୁତ୍ରକୁ କହୁଛନ୍ତି, ପୁତ୍ର ନାରଦ କ'ଣ ମୁଁ କହିବି ସେ ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି, ନାନ୍ତଂ ବିଦାମନ୍ଦମୀ ମୁନୟୋ ପ୍ରଜାସ୍ତେ, ତାଙ୍କର ଅନ୍ତ କ'ଣ ମୁଁ ତ ପାଇପାରୁ ନାହିଁ। ନୟୋ ଅପ୍ରଜାସ୍ତେ, ତୁମର ଅଗ୍ରଜ ଚାରି କୁମାର ଏବଂ ଶିବଜୀ ଏମାନେ ମଧ୍ୟ ଜାଣିପାରୁନାହାନ୍ତି, ତୁମେ ମଧ୍ୟ ଜାଣିପାରୁନାହ, ଆଉ ମାୟା ବଳସ୍ତ ପୁରୁଷ କୃତ ବରାଜେ, ଯେଉଁମାନେ ମାୟାର ଅଧୀନରେ ଅଛନ୍ତି ତାଙ୍କ କଥା କ'ଣ କହିବା, ବହୁତ ନିକୃଷ୍ଟ ସ୍ତରରେ ଅଛନ୍ତି। କିନ୍ତୁ ଗାୟନ ଗୁଣାନ ଦଶସତାନ ଅନୁହାଦି ଦେବ, 1000 ଆନନ୍ଦରେ 1000 ମୁଖରେ ଆଦିଦେବ ଅନନ୍ତଦେବ ଭଗବାନଙ୍କୁ ଗୁଣଗାନ କରୁଛନ୍ତି। ଶେଷ ଅଧୁନା ବି ସମ୍ବସ୍ତି ନାସ୍ତ ପାରମ, ବର୍ତ୍ତମାନ ମଧ୍ୟ ଶେଷ ହେଉନାହିଁ ଭଗବାନଙ୍କ ଗୁଣ। ତେଣୁ ସେ ହେଉଛନ୍ତି ଉରୁଗାୟ, ସେଇ ଉରୁଗାୟଙ୍କର ପଦାର୍ଥ ରାଗ ଭଗବାନ ପାଦପଦ୍ମ, ଯେଉଁମାନେ ଭଗବାନ ପାଦପଦ୍ମ ଧ୍ୟାନ କରୁଛନ୍ତି, ଯେମିତି ଅମ୍ବରୀଶ ମହାରାଜ ଭଗବାନ ପାଦପଦ୍ମ ଧ୍ୟାନ କରୁଥିଲେ, ସବୈ ମନଃ କୃଷ୍ଣ ପଦାରବିନ୍ଦୟୋ ଭଗବାନ ପାଦ ପ୍ରଥମରେ ଧ୍ୟାନ କଲେ କ'ଣ ଆସିବ? ଭଗବାନ ପାଦ ପ୍ରଥମରେ 19 ଚିହ୍ନ ରହିଛି, ଡାହାଣ ପାଦରେ 11 ଚିହ୍ନ, ବାମ ପାଦରେ 8 ଚିହ୍ନ ରହିଛି। ସେଥିରେ ସବୁ ଯେଉଁ ରହିଛି ଚିହ୍ନ, ଏ ଦୁଇଥର ଦୁଇଟି ଜାଗାରେ ବର୍ଣ୍ଣନା କରାଯାଇଛି। କପିଳଦେବ କଥା କହୁଛନ୍ତି ଏବଂ ସୁଖଦେବ ମଧ୍ୟ କହିଛନ୍ତି, ଦଶମ ସ୍କନ୍ଧ 21 ଅଧ୍ୟାୟ ମଧ୍ୟ ସେ ପ୍ରସଙ୍ଗ ଆସିବ। ଆଚାର୍ଯ୍ୟ ଜଣେ ଟୀକାରେ କହିଛନ୍ତି ଭଗବାନ ପାଦ ପ୍ରଥମର ଯେଉଁ ରହିଛି ଯେଉଁ ଚକ୍ର ରହିଛି, ସେ ଚକ୍ରକୁ ଯଦି ଧ୍ୟାନ କରିବା ଆମର ପାପରାଶିକୁ ସବୁ ବିଧ୍ୱସ୍ତ କରିଦେବ, ଧ୍ୱଂସ କରିଦେବ ସେ ଚକ୍ର। ସେହିଭଳି ଭାବରେ ଭଗବାନ ପାଦ ପ୍ରଥମରେ ଯେଉଁ ରହିଛି ଆଙ୍କୁଶ, ଏ ଆଙ୍କୁଶ ଆମର ମନରୂପକ ହସ୍ତି ଚଞ୍ଚଳ ମନକୁ ସେ ଆଙ୍କୁଶ ଦେଇକରି କଣ୍ଟ୍ରୋଲରେ ରଖିବ ଆଙ୍କୁଶ। ଭଗବାନ ପାଦପଦ୍ମରେ ଯେଉଁ ବଜ୍ର ଚିହ୍ନ ରହିଛି, ସେ ବଜ୍ର ମଧ୍ୟ ସେଇଭଳି ଭାବରେ ଆମର ପାପରାଶିକୁ ଧ୍ୱଂସ କରିବ। ଭଗବାନ ପାଦପଦ୍ମରେ ଯେଉଁ କମଳ ଚିହ୍ନ ରହିଛି, ସେ କମଳ ଚିହ୍ନ ଦ୍ୱାରା କ'ଣ ହେବ ନା ଆମର ଯେଉଁ ରହିଛି ମନରୂପକ ସରସ ରହିଛି, ମନରୂପକ ସରସରେ ବହୁତ ଅମଳ ରହିଛି କିନ୍ତୁ ସେ ସୁନ୍ଦର ହୋଇଯିବ, କମଳ କମଳ ଭଳି ସୁନ୍ଦର ହୋଇଯିବ ମନରୂପକ ସରସ ସରସୁଦା ଜାତ ଆମର ଗୋପୀ ଗୋପୀମାନେ ତାଙ୍କ ଭିତରେ ସେଟା କହିଛନ୍ତି। ତେଣୁ ସେହିଭଳି ଭାବରେ ଭଗବାନ ପାଦପଦ୍ମରେ ଯେଉଁ ରହିଛି ଜବ ବା ଧ୍ୱଜା ସବୁ ରହିଛି, ଏ ଆମର ଧ୍ୱଜା ତ ଆମର ଜୟକୁ ଉଡ଼େଇବ, ଜୟବାନ ଉଡ଼େଇବ ଆମର ଭଗବାନ ଭକ୍ତଙ୍କର ଯେଉଁ ରହିଛି ତାଙ୍କର ଯଶ ସେ ସବୁବେଳେ ପାଇଁ ରହିଛି, ଶ୍ରେଷ୍ଠ ଯଶ ତାଙ୍କର। ଏବଂ ଜବ ଜବ ଯେଉଁ ରହିଛି ସେ ଆମକୁ ଜୟ ପ୍ରଦାନ କରିବେ। ଏହିଭଳି ଭାବରେ ଭଗବାନ ପାଦପଦ୍ମର ଯେଉଁ ଚିହ୍ନ ସବୁ ରହିଛି, ସେ ଚିହ୍ନକୁ ଯଦି ଧ୍ୟାନ କରିବା ଆମର କେତେ ମଙ୍ଗଳ ହେବ। ତେଣୁ ସେହି ପାଦପଦ୍ମର ଯେଉଁ ରହିଛି ଏଇ ଯେଉଁ ରାଗ ଶ୍ରୀ କୁଙ୍କୁମେନ ଦୈତାସ୍ତନ ମଣ୍ଡିତ, ଦୈତା କହିଲେ ନିଜେ ରାଧାରାଣୀଙ୍କର ସ୍ତନର କୁଙ୍କୁମ ତାଙ୍କର ପାଦପଦ୍ମ ରହିଛି କିନ୍ତୁ ରାଧାରାଣୀ ଯେଉଁ ମୁଁ କହିଲି ମହାଭାବ ସ୍ତରର କଥା, ମାଗନାକ୍ଷ ମହାଭାବର କଥା, ତେଣୁ ସେ ଭାବୁଛନ୍ତି ସେ ବହୁତ ନିକୃଷ୍ଟ, ସେ ଆଉ ଜଣେ କିଏ ତାଙ୍କର ଦୈତା ହୋଇଥିବେ ସେ ନୁହନ୍ତି, ଏଭଳିଆ ଭାବୁଛନ୍ତି ନିଜକୁ ଏ ପୁଲିନ୍ଦମାନଙ୍କର ଭିନ୍ନ ଭାବୁଛନ୍ତି। ସେମାନେ କେତେ କୃତାର୍ଥ ହୋଇଯାଉଛନ୍ତି, ଆମେ ତାଙ୍କୁ ପ୍ରାପ୍ତ ହୋଇପାରୁନାହିଁ, ଆମକୁ ଯେ ଏଇଭଳି ଭାବରେ ତାଙ୍କର ମନର ଭାବନାଟା ଆସୁଛି ରାଧାରାଣୀଙ୍କର। ତେଣୁ ଶ୍ରୀ କୁଙ୍କୁମେନ ଦୈତାସ୍ତନମଣ୍ଡିତେନ ତତ୍ ଦର୍ଶନ ସ୍ମରଣ ତୃଣଋଷିତେନ, ସେ ତୃଣରେ ସେ ଯେଉଁ କୁଙ୍କୁମ ରହିଛି ସେ କୁଙ୍କୁମକୁ ଦେଖି ତାଙ୍କର ଦର୍ଶନ ସ୍ମରଣ ହେଉଛ, ତାଙ୍କର କାମ ବେଳେ ଯାହା ହେଉଛି ପୁନିତ ସ୍ତ୍ରୀମାନଙ୍କର କାମ ବେଳେ ଯାହା ହେଉଛି ପ୍ରଭୁପାଦ ମହାରାଜ କହିଛନ୍ତି ତାଙ୍କର ସ୍ୱାମୀମାନଙ୍କର ସଂସ୍ପର୍ଶରେ ତାଙ୍କର କାମ ବ୍ୟବହାର ଦୂର ହୋଇପାରୁନାହିଁ କିନ୍ତୁ ଏଇ ଯେଉଁ କୁଙ୍କୁମକୁ ସେମାନେ ଲିପନ୍ତି ଆନନ୍ଦ କୁଚିଶୁ ତାଙ୍କର ମୁଖରେ ତାଙ୍କର ବକ୍ଷ ଦେଶବେଳେ ଲେପନ କରନ୍ତି ସେତେବେଳେ ଯେଉଁ ସଦାଧୀନ ତାଙ୍କର ଯେଉଁ କାମ ବେଗ ସବୁ ରହିଥିଲା ବା ଯେଉଁ ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ରହିଥିଲା ମନ ମନସ୍ତାପ ସବୁ ରହିଥିଲା ସେ ସବୁ ଦୂର ହୋଇଯାଉଛି ଏବଂ ସେମାନେ ନିଜକୁ ପୂର୍ଣ୍ଣା ଅନୁଭବ କରୁଛନ୍ତି। ତେଣୁ ଏହିଭଳି ଭାବରେ ଆମର ଏଇ ଗୋପୀ ଗୀତର ବହୁତ ମହାତ୍ମ୍ୟ ରହିଛି। ଆମେ ସଂକ୍ଷେପରେ ଆମର ମଧ୍ୟ ସୀମିତ ଶକ୍ତି, ଆମେ ସଂକ୍ଷେପ ସମୟରେ ଅଳ୍ପ ସମୟରେ କିଛି ବର୍ଣ୍ଣନା କଲେ ତାକୁ ଆମେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତ କେମିତି
ଉରୁ ମାନେ ବହୁତ ବିଷ ବହୁତ ବିସ୍ତାର ଗୁରୁ ଗାନ କରାଯାଏ ଯାହାଙ୍କର ଉରୁ ଗାଏ ସୂର୍ଯ୍ୟ ଭଗବାନ ତାଙ୍କର ଗୁଣ ବିସ୍ତାର ଭାବରେ ଗାନ କରାଯାଉଛି ଗୁରୁ ଗାୟ ଗୁରୁ ଉରୁ ମାନେ ବହୁତ
ବିସ୍ତାର
ଉରୁ ମାନେ ତାଙ୍କ ଗୁରୁର ଅନେକ ଶବ୍ଦ ଅର୍ଥ ରହିଛି। ସେ ଦେଖୁଛନ୍ତି ନା ତୃଣରେ ତୃଣ ରୁଜା ତୃଣରେ ଦେଖୁଛନ୍ତି ଭଗବାନ କୃପା ନ ପ୍ରାପ୍ତ ଯେଉଁମାନେ ନ ହୋଇଛନ୍ତି ସେମାନେ ହୋଇପାରିବେ ଭଗବାନ ସମସ୍ତେ ଉଦ୍ଧାର କରିବେ ତେଣୁ ତାକୁ ମଧ୍ୟ ଉଦ୍ଧାର କରୁଛନ୍ତି।